ଏତେ ରାତିରେ କଣ ପେଣ୍ଡା କିଲ?
ତମ ଭଳିଆ ଗୋଟେ ଧୋକବାଜ ମଣିଷକୁ ଭଲ ପାଇକି ମୁଁ ମୋ ଜୀବନ ସବୁଠୁ ବଡ ଭୁଲ କରିଛି। ମୁଁ ଯେ ଜାଣିଥାନ୍ତି ତମେ ଏମିତି ବୋଲି ତମକୁ କେବେ ବି ଭଲ ପାଇନଥାନ୍ତି। ଆଜିଠୁ ତମର ଆଉ ମୋର କୌଣସି ସମ୍ପର୍କ ନାହିଁ।
ପ୍ଲିଜ ମୋ କଥା ଟିକେ ଶୁଣ।
ହ୍ୟାଲୋ,
ତୁ ଜାଣିଛୁ ନା ନାହିଁ, ସୁରତ ସୁଇସାଇଡ୍ କରିଦେଇଛି। ଆଉ ସୁଇସାଇଡ୍ କରିବା ଆଗରୁ ତୋ ପାଇଁ ଗୋଟେ ନୋଟ୍ ଲେଖିକି ଯାଇଛି। ତୋର ତା ସହିତ ଏମିତି ଜମା ବି କରିବାର ନଥିଲା। ସେ ମରିବା ପାଇଁ କେବଳ ତୁ ହିଁ ଦାୟୀ। ତତେ ମୁଁ ପଠାଉଛି, ତୁ ପଢ଼ିଲେ।
ଆଜି ମୁଁ ଭିଜୁଛି ମଲୁହରେ, ଆଜି ମୁଁ ଭିଜୁଛି ମଲୁହରେ,
ଆଜି ମୁଁ ଭିଜୁଛି ମଲୁହରେ,
ସବୁ ଭଲ ପାଇବା ସମାନ ନଥାଏ। ବେଳେବେଳେ କିଛି ଭଲ ପାଇବାରେ ସନ୍ଦେହ ଜିତିଯାଏ ଆଉ ବିଶ୍ୱାସ ହାରିଯାଏ।
ଆଜି ମୁଁ ଭିଜୁଛି ମୁଁ।